ଓମ୍ ଶାନ୍ତି। ଆଜି 27 ଫେବୃଆରୀ 2026 ବାପଦାଦାଙ୍କର ସାକାର ମଧୁର ମହାବାକ୍ୟ। ବାବା କହୁଛନ୍ତି, ମିଠେ ବଚ୍ଚେ, ତୁମେମାନେ ଏହି କବରସ୍ଥାନ ଅର୍ଥାତ୍ ଶ୍ମଶାନ ଭୂମିକୁ ପରିସ୍ଥାନ ଅର୍ଥାତ୍ ସ୍ୱର୍ଗରେ ପରିଣତ କରୁଛ, ସେଥିପାଇଁ ତୁମର ଏହି ପୁରୁଣା ଦୁନିଆ କବରସ୍ଥାନ ପ୍ରତି ସମ୍ପୂର୍ଣ୍ଣ ବୈରାଗ୍ୟ ଆସିବା ଉଚିତ। ପ୍ରଶ୍ନ। ବେହଦ୍ର ପିତା ନିଜର ରୁହାନୀ ସନ୍ତାନମାନଙ୍କର ଅତି ବିଚିତ୍ର ସେବକ ଅଟନ୍ତି କିପରି? ଉତ୍ତର। ବାବା କହୁଛନ୍ତି, ପିଲାମାନେ, ମୁଁ ତୁମର ଧୋପା ଅଟେ। କେବଳ ତୁମମାନଙ୍କର ନୁହେଁ, ସାରା ଦୁନିଆର ଛି ଛି ବା ଅପରିଷ୍କାର ବସ୍ତ୍ରକୁ ଗୋଟିଏ ସେକେଣ୍ଡରେ ସଫା କରିଦେଉଛି। ଆତ୍ମାରୂପୀ ବସ୍ତ୍ର ସ୍ୱଚ୍ଛ ହେବା ଦ୍ୱାରା ଶରୀର ମଧ୍ୟ ପବିତ୍ର ମିଳିଥାଏ। ବାବା ଏହିଭଳି ବିଚିତ୍ର ସେବକ ଅଟନ୍ତି, ଯିଏକି ମନ୍ମନା ଭବରୂପୀ ଛୁ ମନ୍ତ୍ର ଦ୍ୱାରା ସମସ୍ତଙ୍କୁ ଗୋଟିଏ ସେକେଣ୍ଡରେ ସଫା କରିଦେଇଥାନ୍ତି। ଓମ୍ ଶାନ୍ତି। ଓମ୍ ଶାନ୍ତିର ଅର୍ଥ ବାବା ପିଲାମାନଙ୍କୁ ବୁଝାଉଛନ୍ତି, ଅହମ୍ ଆତ୍ମା ଅର୍ଥାତ୍ ମୁଁ ଆତ୍ମା, ମୋର ସ୍ୱଧର୍ମ ହେଲା ଶାନ୍ତ ଶାନ୍ତିଧାମ ଯିବା ପାଇଁ, କୌଣସି ପୁରୁଷାର୍ଥ କରିବାକୁ ପଡ଼ିନଥାଏ। ଆତ୍ମା ସ୍ୱୟଂ ଶାନ୍ତ ସ୍ୱରୂପ, ଶାନ୍ତିଧାମର ନିବାସୀ। ହଁ, କିଛି ସମୟ ଏଠାରେ ଶାନ୍ତିରେ ରହିପାରିବ। ଆତ୍ମା କହୁଛି, ମୁଁ କର୍ମେନ୍ଦ୍ରିୟ ଗୁଡ଼ିକର ବୋଝ ଦ୍ୱାରା ଥକି ଯାଇଛି, ସେଥିପାଇଁ ମୁଁ ନିଜର ସ୍ୱଧର୍ମରେ ସ୍ଥିତ ହୋଇଯାଉଛି, ଶରୀର ଠାରୁ ଅଲଗା ହୋଇଯାଉଛି। କିନ୍ତୁ କର୍ମ ତ କରିବାକୁ ହିଁ ହେବ, ଶାନ୍ତିରେ କେତେ ସମୟ ବସି ରହିବ? ଆତ୍ମା କହୁଛି, ମୁଁ ଶାନ୍ତି ଦେଶର ନିବାସୀ ଅଟେ, କେବଳ ଶରୀରକୁ ଆସିବା ଦ୍ୱାରା ମୁଁ ବାଣୀରେ ଆସୁଛି ବା କଥାବାର୍ତ୍ତା କରୁଛି। ମୁଁ ଆତ୍ମା ଅବିନାଶୀ, ମୋର ଶରୀର ବିନାଶୀ, ଆତ୍ମା ହିଁ ପାବନ ଏବଂ ପତିତ ହୋଇଥାଏ। ସତ୍ୟ ଯୁଗରେ ପାଞ୍ଚ ତତ୍ତ୍ୱ ମଧ୍ୟ ସତ ପ୍ରଧାନ ଥାଏ, ଏଠାରେ ପାଞ୍ଚ ତତ୍ତ୍ୱ ମଧ୍ୟ ତମ ପ୍ରଧାନ ଅଟେ। ସୁନାରେ ଖାଦ ମିଶିବା ଦ୍ୱାରା ସୁନା ପତିତ ହୋଇଯାଏ, ପୁଣି ତାକୁ ସଫା କରିବା ପାଇଁ ନିଆଁରେ ପକାଯାଏ। ସେହିଭଳି ଏହାର ନାମ ହେଲା ଯୋଗ ଅଗ୍ନି। ଦୁନିଆରେ ତ ଅନେକ ପ୍ରକାରର ହଟଯୋଗ ଆଦି ଶିଖାଉଛନ୍ତି, ତାକୁ ଯୋଗ ଅଗ୍ନି କୁହାଯିବ ନାହିଁ, ଯୋଗ ଅଗ୍ନି ତାକୁ କୁହାଯିବ ଯାହାଦ୍ୱାରା ପାପ ଭସ୍ମ ହୋଇଥାଏ। ପରମାତ୍ମା ହିଁ ଆତ୍ମାଙ୍କୁ ପତିତରୁ ପାବନ କରିଥାନ୍ତି, ସେଥିପାଇଁ ତାଙ୍କୁ ଡାକୁଛନ୍ତି, ହେ ପତିତ ପାବନ ଆସ। ଡ୍ରାମାର ପ୍ଲାନ ଅର୍ଥାତ୍ ଯୋଜନା ଅନୁସାରେ ସମସ୍ତଙ୍କୁ ପତିତ ତମ ପ୍ରଧାନ ହେବାକୁ ହିଁ ପଡ଼ିବ। ଏହା କଳ୍ପବୃକ୍ଷ ଅଟେ, ଏହାର ବୀଜ ବାବା ଉପରେ ଅଛନ୍ତି। ବାବାଙ୍କୁ ଯେତେବେଳେ ଡାକିଥାନ୍ତି, ବୁଦ୍ଧି ଉପରକୁ ଚାଲିଯାଇଥାଏ। ଯାହାଙ୍କ ଠାରୁ ତୁମେ ସମ୍ପତ୍ତି ପ୍ରାପ୍ତ କରୁଛ, ସିଏ ଏବେ ତଳକୁ ଆସିଛନ୍ତି। ସିଏ କହୁଛନ୍ତି, ମୋତେ ଆସିବାକୁ ହିଁ ପଡ଼ୁଛି। ଭିନ୍ନ ଭିନ୍ନ ଧର୍ମର ମନୁଷ୍ୟ ସୃଷ୍ଟିରୂପୀ ବୃକ୍ଷ ଏବେ ପତିତ ତମ ପ୍ରଧାନ ହୋଇଯାଇଛନ୍ତି, ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ହୋଇଯାଇଛି। ବାବା ଆସି ପିଲାମାନଙ୍କୁ ବୁଝାଉଛନ୍ତି, ସତ୍ୟ ଯୁଗରେ ଦେବୀ ଦେବତାମାନେ ନିବାସ କରନ୍ତି ଏବଂ କଳିଯୁଗରେ ଅସୁରମାନେ ନିବାସ କରନ୍ତି। ବାକି ଅସୁର ଏବଂ ଦେବତାମାନଙ୍କର କେବେ ଲଢ଼େଇ ଲାଗି ନାହିଁ। ତୁମେ ଏହି ଆସୁରୀ ପାଞ୍ଚ ବିକାର ଉପରେ ଯୋଗବଳ ଦ୍ୱାରା ବିଜୟ ପ୍ରାପ୍ତ କରୁଛ। ଏହା ଛଡ଼ା ଅନ୍ୟ କୌଣସି ହିଂସକ ଲଢ଼େଇ ଆଦିର କଥା ନାହିଁ। ତୁମେ କୌଣସି ପ୍ରକାରର ହିଂସା କରୁନାହଁ, ତୁମେ କେବେ କାହାକୁ ହାତ ବି ଲଗାଇ ନଥାଅ, ତୁମେ ଡବଲ ଅହିଂସକ ଅଟ। କାମରୂପୀ କଟୁରୀ ଚଲାଇବା, ଏହା ତ ସବୁଠାରୁ ବଡ଼ ପାପ। ବାବା କହୁଛନ୍ତି, ଏହି କାମରୂପୀ କଟୁରୀ ଆଦି ମଧ୍ୟ ଅନ୍ତ ଦୁଃଖ ଦେଇଥାଏ, ତେଣୁ ବିକାରରେ କେବେ ବି ଯିବା ଉଚିତ ନୁହେଁ। ଦେବତାମାନଙ୍କ ସମ୍ମୁଖରେ ମହିମା ଗାନ କରିଥାନ୍ତି ନା? ଆପଣ ସର୍ବଗୁଣ ସମ୍ପନ୍ନ, ସୁହୁଳ କଳା ସମ୍ପନ୍ନ, ଆଦି ଆଦି ଆତ୍ମା କହୁଛି ମୁଁ ପତିତ ହୋଇଯାଇଛି, ସେଥିପାଇଁ ତୋ ଡାକୁଛନ୍ତି ହେ ପତିତ ପାବନ ଆସ। ଯେତେବେଳେ ଆତ୍ମା ପାବନ ଥାଏ ସେତେବେଳେ କାହାକୁ ବି ଡାକି ନ ଥାଏ, ତାକୁ ସ୍ୱର୍ଗ କୁହାଯାଏ। ଏଠାରେ ତ ସାଧୁସନ୍ଥ ମାନେ ମଧ୍ୟ କେତେ ଗାୟନ କରୁଛନ୍ତି, ହେ ପତିତ ପାବନ ସୀତାରାମ। ବାବା କହୁଛନ୍ତି ଏହି ସମୟରେ ସାରା ଦୁନିଆ ପତିତ, ଏଥିରେ କାହାର ଦୋଷ ନାହିଁ। ଏହି ଡ୍ରାମା ପୂର୍ବ ପ୍ରସ୍ତୁତ ଅଟେ, ଯେପର୍ଯ୍ୟନ୍ତ ମୁଁ ନ ଆସିଛି ସେମାନଙ୍କୁ ନିଜର ପାଠ କରିବାକୁ ପଡ଼ିବ। ଜ୍ଞାନ ଏବଂ ଭକ୍ତି ତାପରେ ବୈରାଗ୍ୟ ହୋଇଥାଏ। ପୁରୁଣା ଦୁନିଆ ପ୍ରତି ବୈରାଗ୍ୟ, ଏହା ହେଲା ବେହଦର ବୈରାଗ୍ୟ, ସେମାନଙ୍କର ହେଲା ହଦର ବୈରାଗ୍ୟ। ତୁମେ ଜାଣିଛ ଏହି ପୁରୁଣା ଦୁନିଆ ଏବେ ସମାପ୍ତ ହେବାକୁ ଯାଉଛି, ନୂଆ ଘର ତିଆରି କଲେ ପୁରୁଣା ପ୍ରତି ବୈରାଗ୍ୟ ଆସିଯାଏ ନା। ବେହଦ୍ର ବାବା କହୁଛନ୍ତି ମୁଁ ଏବେ ତୁମକୁ ସ୍ୱର୍ଗ ରୂପକ ଘର ତିଆରି କରିଦେଉଛି, ଏବେ ତ ନର୍କ ଅଟେ, ସ୍ୱର୍ଗ ହେଲା ନୂଆ ଦୁନିଆ, ନର୍କ ହେଲା ପୁରୁଣା ଦୁନିଆ। ଏବେ ପୁରୁଣା ଦୁନିଆରେ ରହି ଆମେ ନୂଆ ଦୁନିଆ ତିଆରି କରୁଛୁ। ପୁରୁଣା କବରସ୍ଥାନ ଅର୍ଥାତ୍ ଶ୍ମଶାନ ଭୂମି ଉପରେ ଆମେ ପରିସ୍ଥାନ ଅର୍ଥାତ୍ ସ୍ୱର୍ଗ ତିଆରି କରିବୁ। ଏହି ଯମୁନାର କୂଳ ଥିବ, ସେଠାରେ ମହଲ ତିଆରି ହେବ। ଏହି ଦିଲ୍ଲୀ ଯମୁନା ନଦୀ ଇତ୍ୟାଦି ଥିବ, କିନ୍ତୁ ଶାସ୍ତ୍ରରେ ଯେଉଁଭଳି ଦେଖାଇଛନ୍ତି ଯେ ପାଣ୍ଡବମାନଙ୍କର ସ୍ୱର୍ଗ ଇତ୍ୟାଦି ଥିଲା, ସେସବୁ ହେଲା ଦନ୍ତ କଥା ଅର୍ଥାତ୍ କାହାଣୀ। ଡ୍ରାମାର ପ୍ଲାନ ଅନୁସାରେ ନିଶ୍ଚିତ ପୁଣି ଏସବୁ ହେବ। ଯେପରି ତୁମେ ଯଜ୍ଞ ତପ ଦାନ ଆଦି କରିଆସିଛ, ସେହିପରି ପୁଣି କରିବାକୁ ପଡ଼ିବ। ପ୍ରଥମେ ତୁମେ ଶିବଙ୍କର ଭକ୍ତି କରିଥାଅ, ବହୁତ ସୁନ୍ଦର ମନ୍ଦିର ତିଆରି କରିଥାଅ, ଏହାକୁ ବ୍ୟଭିଚାରୀ ଭକ୍ତି କୁହାଯାଏ। ଏବେ ତୁମେ ଜ୍ଞାନ ମାର୍ଗରେ ଅଛ, ଏହା ହେଲା ଅବ୍ୟଭିଚାରୀ ଜ୍ଞାନ, କେବଳ ଶିବ ବାବାଙ୍କ ଠାରୁ ତୁମେ ଶୁଣୁଛ। ପ୍ରଥମେ ତୁମେ ଯାହାଙ୍କର ଭକ୍ତି କରିବା ଆରମ୍ଭ କରିଲ, ସେହି ସମୟରେ ଅନ୍ୟ କୌଣସି ଧର୍ମ ନ ଥାଏ, କେବଳ ତୁମେମାନେ ହିଁ ଥିଲ। ତୁମେ ସେତେବେଳେ ବହୁତ ସୁଖୀ ଥିଲ। ଦେବତା ଧର୍ମ ବହୁତ ସୁଖଦାୟୀ ଧର୍ମ ଅଟେ, ଏହାର ନାମକୁ ଉଚ୍ଚାରଣ କରିବା ଦ୍ୱାରା ମଧ୍ୟ ମୁଖ ମିଠା ହୋଇଯାଉଛି। ବର୍ତ୍ତମାନ ତୁମେ କେବଳ ଏକମାତ୍ର ବାବାଙ୍କ ଠାରୁ ହିଁ ଜ୍ଞାନ ଶୁଣୁଛ, ବାବା କହୁଛନ୍ତି ଆଉ କାହାଠାରୁ ଶୁଣ ନାହିଁ, ଏହା ହେଉଛି ତୁମର ଅବ୍ୟଭିଚାରୀ ଜ୍ଞାନ। ବେହଦ୍ର ବାବାଙ୍କର ତୁମେ ସନ୍ତାନ ହୋଇଛ, ତେଣୁ ତାଙ୍କଠାରୁ ହିଁ ପୁରୁଷାର୍ଥର କ୍ରମ ଅନୁସାରେ ବର୍ଷା ମିଳିବ। ବାବା ମଧ୍ୟ ଅଳ୍ପ ସମୟ ପାଇଁ ସକାରୀ ସୃଷ୍ଟିକୁ ଆସିଛନ୍ତି, କହୁଛନ୍ତି ମୋତେ ହିଁ ତୁମମାନଙ୍କୁ ଜ୍ଞାନ ଦେବାକୁ ପଡୁଛି, ମୋର କୌଣସି ସ୍ଥାୟୀ ଶରୀର ନାହିଁ, ମୁଁ ଏହାଙ୍କ ଶରୀରରେ ପ୍ରବେଶ କରିଥାଏ। ଶିବ ଜୟନ୍ତୀ ପରେ ପୁଣି ଗୀତା ଜୟନ୍ତୀ ହୋଇଥାଏ, ସେହିଠାରୁ ହିଁ ଜ୍ଞାନ ଦେବା ଆରମ୍ଭ ହୁଏ। ଏହି ରୁହାନୀ ବିଦ୍ୟା ତୁମକୁ ପରମାତ୍ମା ହିଁ ଦେଉଛନ୍ତି, ଏଠାରେ ପାଣିର କୌଣସି କଥା ନାହିଁ। ପାଣିକୁ କଣ କେବେ ଜ୍ଞାନ କୁହାଯିବ? ପତିତରୁ ପାବନ ଜ୍ଞାନ ଦ୍ୱାରା ହୋଇପାରିବ, ପାଣି ଦ୍ୱାରା କଣ ପାବନ ହୋଇପାରିବ? ନଦୀ ସବୁ ତ ସାରା ଦୁନିଆରେ ଅଛି, ଏଠାକୁ ତ ଜ୍ଞାନ ସାଗର ଆସି ଏହାଙ୍କ ଶରୀରରେ ପ୍ରବେଶ କରି ଜ୍ଞାନ ଶୁଣାଉଛନ୍ତି। ଯେତେବେଳେ କେହି ଶରୀର ତ୍ୟାଗ କରନ୍ତି, ତାଙ୍କ ମୁଖରେ ଗଙ୍ଗା ଜଳ ଦେଇଥାନ୍ତି, ଭାବନ୍ତି ଏହି ଜଳ ପତିତରୁ ପାବନ କରିବ ଏବଂ ଆତ୍ମା ସ୍ୱର୍ଗକୁ ଚାଲିଯିବ। ଏଠାରେ ମଧ୍ୟ ଗୋମୁଖକୁ ଯାତ୍ରା କରିଥାନ୍ତି। ବାସ୍ତବରେ ଚୈତନ୍ୟ ଗୋମୁଖ ତ ତୁମେମାନ ଅଟ, ତୁମ ମୁଖରୁ ଜ୍ଞାନମୃତ ବାହାରୁଛି। ଗାଈଠାରୁ ତ କ୍ଷୀର ମିଳିଥାଏ, ପାଣିର ତ କଥା ନୁହେଁ, ଏସବୁ ଏବେ ତୁମକୁ ଜଣାପଡ଼ିଲା। ତୁମେ ଜାଣୁଛ ଡ୍ରାମାରେ ଯାହା କିଛି ଥରେ ଘଟିଯାଉଛି, ତାହାର ପୁଣି 5000 ବର୍ଷ ପରେ ଅବିକଳ ପୁନରାବୃତ୍ତି ହେବ। ଏ କଥା ବାବା ଆସି ବୁଝାଉଛନ୍ତି। ଯିଏକି ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି, ଏବେ ତ ସମସ୍ତେ ଦୁର୍ଗତିରେ ପଡ଼ିଛନ୍ତି। ଆଗକୁ ତୁମେ ଜାଣିନଥିଲ ଯେ ରାବଣକୁ କାହିଁକି ଜଳାଉଛନ୍ତି, ଏବେ ତୁମେ ଜାଣୁଛ ଯେ ବେହଦ୍ର ଦଶହରା ହେବାକୁ ଯାଉଛି। ସାରା ସୃଷ୍ଟି ଉପରେ ରାବଣର ରାଜ୍ୟ ଚାଲିଛି ନା, ଏହି ସାରା ପୃଥିବୀ ହିଁ ଲଙ୍କା ଅଟେ। ରାବଣ କୌଣସି ଏକ ସୀମିତ ସ୍ଥାନରେ ନାହିଁ, ରାବଣର ରାଜ୍ୟ ସାରା ସୃଷ୍ଟି ଉପରେ ଚାଲିଛି। ଭକ୍ତି ମଧ୍ୟ ଅଧାକଳ୍ପ ଚାଲିଥାଏ। ପ୍ରଥମେ ଅବ୍ୟଭିଚାରୀ ଭକ୍ତି ହୋଇଥାଏ, ତାପରେ ବ୍ୟଭିଚାରୀ ଭକ୍ତି ଆରମ୍ଭ ହୋଇଯାଏ। ଦଶହରା, ରକ୍ଷାବନ୍ଧନ ଆଦି ସବୁ ବର୍ତ୍ତମାନ ସମୟର ପର୍ବ ଅଟେ। ଶିବ ଜୟନ୍ତୀ ପରେ ଶ୍ରୀକୃଷ୍ଣ ଜୟନ୍ତୀ ହୋଇଥାଏ। ଏବେ ଶ୍ରୀକୃଷ୍ଣ ପୁରୀର ସ୍ଥାପନା ହେଉଛି। ଆଜି କଂସପୁରୀରେ ଅଛୁ, କାଲି କୃଷ୍ଣପୁରୀରେ ଥିବା। ଶ୍ରୀକୃଷ୍ଣ ଏଠାରେ କେଉଁଠୁ ଆସିବେ? ଶ୍ରୀକୃଷ୍ଣ ତ ସତ୍ୟଯୁଗରେ ଜନ୍ମ ନେଇଥାନ୍ତି, ସିଏ ହେଲେ ପ୍ରଥମ ଦୈବୀ ରାଜକୁମାର। ପ୍ରଥମେ ସ୍କୁଲକୁ ପାଠ ପଢ଼ିବାକୁ ଯାଇଥାନ୍ତି, ଯେତେବେଳେ ବଡ଼ ହୋଇଯାଆନ୍ତି ସେତେବେଳେ ସିଂହାସନର ମାଲିକ ହୁଅନ୍ତି। ବାକି ଏହି ରାସ ଆଦି ତ ସବୁ ହେଲା ପରସ୍ପର ମଧ୍ୟରେ ଖୁସି ହେବା ପାଇଁ, କିନ୍ତୁ କୃଷ୍ଣ କାହାକୁ ଜ୍ଞାନ ଶୁଣାଇବେ? ତାହା କିପରି ହୋଇପାରିବ? ସବୁ ମହିମା ଏକମାତ୍ର ଶିବ ବାବାଙ୍କର ଅଟେ, ଯିଏକି ପତିତମାନଙ୍କୁ ପାବନ କରୁଛନ୍ତି। ତୁମେ ଯଦି କୌଣସି ବଡ଼ ଅଫିସରକୁ ବୁଝାଇବ, ତେବେ ସିଏ କହିବେ ଆପଣ ଠିକ୍ କଥା କହୁଛନ୍ତି, କିନ୍ତୁ ସିଏ ଆଉ କାହାକୁ ଶୁଣାଇ ପାରିବେ ନାହିଁ, ତାଙ୍କ କଥା କେହି ଶୁଣିବେ ନାହିଁ। ବିକେ ହେବା ମାତ୍ରେ ସମସ୍ତେ କହିବେ ୟାଙ୍କୁ ତ ଯାଦୁମନ୍ତ୍ର ଲାଗିଯାଇଛି, ବିକେ ନାମ ଶୁଣିବା ମାତ୍ରେ ବାସ୍ ଭାବନ୍ତି ଏମାନେ ଯାଦୁ କରି ଦେଉଥିବେ। କାହାକୁ ଯଦି କିଛି ଜ୍ଞାନ ଦେଉଛ, ତେବେ କହୁଛନ୍ତି ଏହି ବିକେ ଅର୍ଥାତ୍ ବ୍ରହ୍ମା କୁମାରୀମାନେ ଯାହାକୁ ଯାଦୁ କରି ଦେଉଛନ୍ତି, ବାସ୍ ଏମାନେ ତ କେବଳ ବ୍ରହ୍ମାଙ୍କ ଛଡ଼ା ଆଉ କାହାକୁ ମାନୁନାହାନ୍ତି, ଭକ୍ତି ଆଦି କିଛି କରୁନାହାନ୍ତି। ବାବା ତ କହୁଛନ୍ତି କାହାକୁ ଭକ୍ତି କରିବା ପାଇଁ ମନା କର ନାହିଁ, ତାହା ତ ଆପେ ଆପେ ଛାଡ଼ିଦେବେ। ତୁମେ ଭକ୍ତି କରିବା ଛାଡ଼ି ଦେଉଛ, ପାଞ୍ଚ ବିକାରକୁ ଛାଡ଼ି ଦେଉଛ, ତେଣୁ ଏହା ଉପରେ ହିଁ ଗଣ୍ଡଗୋଳ ହେଉଛି। ବାବା କହୁଛନ୍ତି ମୁଁ ରୁଦ୍ର ଜ୍ଞାନଯଜ୍ଞ ରଚନା କରୁଛି, ଏଥିରେ ଆସୁରୀ ସମ୍ପ୍ରଦାୟର ବିଘ୍ନ ପଡୁଛି। ଏହା ହେଉଛି ଶିବ ବାବାଙ୍କର ବେହଦ୍ର ଯଜ୍ଞ, ଯାହାଦ୍ୱାରା ତୁମେମାନେ ମନୁଷ୍ୟରୁ ଦେବତା ହେଉଛ। ଗାୟନ ମଧ୍ୟ ଅଛି, ଜ୍ଞାନଯଜ୍ଞରୁ ବିନାଶର ଜ୍ୱାଲା ପ୍ରଜ୍ୱଳିତ ହୋଇଥିଲା। ଯେତେବେଳେ ପୁରୁଣା ଦୁନିଆର ବିନାଶ ହେବ, ସେତେବେଳେ ତ ତୁମେ ନୂଆ ଦୁନିଆରେ ରାଜତ୍ୱ କରିବ। ମନୁଷ୍ୟମାନେ କହିବେ ଆମେ କହୁଛୁ ଶାନ୍ତି ହେଉ, ଆଉ ଏହି ବ୍ରହ୍ମା କୁମାରୀମାନେ କହୁଛନ୍ତି ବିନାଶ ହେଉ। ବାବା ବୁଝାଉଛନ୍ତି ଏହି ପୁରୁଣା ଦୁନିଆ ବାବାଙ୍କ ଦ୍ୱାରା ରଚିତ ଜ୍ଞାନଯଜ୍ଞରେ ସ୍ୱାହା ହୋଇଯିବ। ଏହି ପୁରୁଣା ଦୁନିଆକୁ ନିଆଁ ଲାଗିବାର ଅଛି, ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଆସିବ, ବିନାଶ ତ ନିଶ୍ଚିତ ହେବ। ମନୁଷ୍ୟମାନେ ସରିଷ ସଦୃଶ ପେଶୀ ହୋଇ ଶେଷ ହୋଇଯିବେ, ବାକି ଆତ୍ମାମାନେ ବଞ୍ଚିଯିବେ। ଏ କଥା ତ କେହି ବି ବୁଝିପାରିବେ ନା, ବୁଝିପାରିବେ ଯେ ଆତ୍ମା ଅବିନାଶୀ ଅଟେ। ଏବେ ବେହଦ୍ର ହୋଲିକା ହେବାକୁ ଯାଉଛି, ଯେଉଁଥିରେ ଶରୀର ସବୁ ଦହନ ହୋଇଯିବ, ବାକି ଆତ୍ମାମାନେ ପବିତ୍ର ହୋଇ ଘରକୁ ଚାଲିଯିବେ। ଅଗ୍ନିରେ ପଡ଼ିବା ଦ୍ୱାରା ବସ୍ତୁ ଶୁଦ୍ଧ ହୋଇଥାଏ ନା, ଶୁଦ୍ଧତା ପାଇଁ ହିଁ ହୋମ ଇତ୍ୟାଦି କରିଥାନ୍ତି। ତାହା ସବୁ ହେଲା ଶାରୀରିକ ଅର୍ଥାତ୍ ସ୍ଥୂଳ କଥା। ଏବେ ତ ସାରା ଦୁନିଆ ସ୍ୱାହା ହେବାକୁ ଯାଉଛି, ବିନାଶ ପୂର୍ବରୁ ନିଶ୍ଚିତ ସ୍ଥାପନା ହୋଇଯିବା ଦରକାର। କାହାକୁ ବି ବୁଝାଇଲା ବେଳେ ପ୍ରଥମେ କୁହ ସ୍ଥାପନା, ତାପରେ ବିନାଶ। ତେବେ ବ୍ରହ୍ମାଙ୍କ ଦ୍ୱାରା ହିଁ ସ୍ଥାପନା ହେଉଛି, ପ୍ରଜାପିତ ତ ବିଖ୍ୟାତ ଅଟନ୍ତି ନା, ଆଦିଦେବ ଏବଂ ଆଦିଦେବୀ ଜଗତମ୍ବାଙ୍କର ମଧ୍ୟ ଲକ୍ଷ ଲକ୍ଷ ମନ୍ଦିର ରହିଛି, କେତେ ମେଳା ମହୋତ୍ସବ ହେଉଛି। ତୁମେମାନେ ଜଗତମ୍ବାଙ୍କର ସନ୍ତାନ, ଜ୍ଞାନ ଜ୍ଞାନେଶ୍ୱରୀ ଅଟ, ପୁଣି ରାଜରାଜେଶ୍ୱରୀ ହେବ। ତୁମେମାନେ ବହୁତ ଧନବାନ ହେଉଛ, ପୁଣି ଭକ୍ତି ମାର୍ଗରେ ଲକ୍ଷ୍ମୀଙ୍କ ଠାରୁ ଦୀପାବଳି ଦିନ ବିନାଶୀ ଧନ ମାଗୁଛ। ତୁମେମାନେ ବହୁତ ଧନବାନ ହେଉଛ, ପୁଣି ଭକ୍ତି ମାର୍ଗରେ ଲକ୍ଷ୍ମୀଙ୍କ ଠାରୁ ଦୀପାବଳି ଦିନ ବିନାଶୀ ଧନ ମାଗୁଛ। ଏଠାରେ ତ ତୁମକୁ ସବୁକିଛି ମିଳିଯାଉଛି, ଆୟୁଷ୍ମାନ ଭବ, ପୁତ୍ରମାନ ଭବ। ତୁମେ ଜାଣିଛ ଆମର ଆୟୁଷ 150 ବର୍ଷ ହେବ। ବାବା କହୁଛନ୍ତି ଯେତେ ଯୋଗ ଲଗାଇବ ସେତେ ଆୟୁଷ ବଢ଼ିଯିବ। ତୁମେ ଈଶ୍ୱରଙ୍କ ସହିତ ଯୋଗ ଲଗାଇ ଯୋଗେଶ୍ୱର ହେଉଛ। ମନୁଷ୍ୟମାନେ ତ ଭୋଗେଶ୍ୱର ଅଟନ୍ତି। କୁହା ବି ଯାଏ ଭଗବାନ ଆସି ବିକାରୀ ମଇଳା ବସ୍ତ୍ର ଧୋଉଛନ୍ତି। ବାବା କହୁଛନ୍ତି, ମତେ ଧବା ମଧ୍ୟ କହୁଛନ୍ତି, ମୁଁ ଆସି ସବୁ ଆତ୍ମାମାନଙ୍କୁ ସଫା କରୁଛି, ପୁଣି ତୁମକୁ ଶରୀର ମଧ୍ୟ ନୂଆ ଶୁଦ୍ଧ ମିଳିବ। ବାବା କହୁଛନ୍ତି, ମୁଁ ଗୋଟିଏ ସେକେଣ୍ଡରେ ସାରା ଦୁନିଆରେ ଆତ୍ମାରୂପୀ କପଡ଼ାକୁ ସ୍ୱଚ୍ଛ କରିଦେଉଛି। କେବଳ ମନ୍ମନାଭବ ହେବା ଦ୍ୱାରା ଆତ୍ମା ଏବଂ ଶରୀର ଉଭୟ ପବିତ୍ର ହୋଇଯିବେ। ଏହା ଛୁମନ୍ତ୍ର ଅଟେ ନା, ଗୋଟିଏ ସେକେଣ୍ଡରେ ଜୀବନ ମୁକ୍ତି, ଏହା କେବଳ ସହଜ ଉପାୟ। ବାବାଙ୍କୁ ମନେ ପକାଅ, ତେବେ ପାବନ ହୋଇଯିବ। ଚାଲିବା ବୁଲିବା ସମୟରେ ମଧ୍ୟ କେବଳ ବାବାଙ୍କୁ ମନେ ପକାଅ, ଆଉ କୌଣସି ପ୍ରକାରର କଷ୍ଟ ତୁମକୁ ଦେଉନାହିଁ, କେବଳ ବାବାଙ୍କୁ ସ୍ମରଣ କରିବାକୁ ହେବ। ଏବେ ତୁମର ଗୋଟିଏ ଗୋଟିଏ ସେକେଣ୍ଡରେ ଉତ୍ଥାନ ହେଉଛି। ବାବା କହୁଛନ୍ତି, ମୁଁ ତୁମ ପିଲାମାନଙ୍କର ସେବକ ଭାବରେ ଆସିଛି, ତୁମେମାନେ ହିଁ ଡାକୁଥିଲ, ହେ ପତିତ ପାବନ ଆସ, ଏଠାକୁ ଆସି ଆମକୁ ପବିତ୍ର କର। ଆଚ୍ଛା ପିଲାମାନେ, ମୁଁ ଏବେ ଆସିଯାଇଛି, ତେବେ ସେବକ ହେଲି ନା, ଯେତେବେଳେ ତୁମେ ବହୁତ ପତିତ ହୋଇଯାଉଛ ସେତେବେଳେ ବହୁତ ଜୋରରେ ଚିତ୍କାର କରୁଛ, ତେଣୁ ମୁଁ ଆସିଯାଇଛି। ମୁଁ କଳ୍ପ କଳ୍ପ ଆସି ପିଲାମାନଙ୍କୁ ଏହି ମନ୍ତ୍ର ଦେଉଛି, ମତେ ମନେ ପକାଅ, ତୁମେ ତେବେ ତୁମେ ପାବନ ହୋଇଯିବ। ମନ୍ମନାଭବର ଅର୍ଥ ମଧ୍ୟ ରହିଛି, ମନ୍ମନାଭବ ମଧ୍ୟାଜି ଭବ, ଅର୍ଥାତ ବାବାଙ୍କୁ ମନେ ପକାଅ, ତେବେ ବିଷ୍ଣୁପୁରୀର ମାଲିକ ହୋଇଯିବ। ତୁମେ ଏଠାକୁ ବିଷ୍ଣୁପୁରୀର ରାଜ୍ୟ ନେବା ପାଇଁ ହିଁ ଆସିଛ। ରାବଣପୁରୀ ପରେ ବିଷ୍ଣୁପୁରୀ ଆସିବ, କଂସପୁରୀ ପରେ କୃଷ୍ଣପୁରୀ ହେବ। ତୁମକୁ କେତେ ସହଜ କରି ବୁଝାଉଛି। ବାବା କହୁଛନ୍ତି, ଏହି ପୁରୁଣା ଦୁନିଆ ଠାରୁ ମୋହ ତୁଟାଇ ଦିଅ। ଏବେ ଆମେ 84 ଜନ୍ମ ସ୍ମରଣ କରିଲୁ, ବର୍ତ୍ତମାନ ଏହି ପୁରୁଣା ଶରୀର ତ୍ୟାଗ କରି ନୂଆ ଦୁନିଆକୁ ଯିବା। ଯୋଗ ଦ୍ୱାରା ହିଁ ତୁମର ପାପ କଟିଯିବ। ଯେତିକି ସାହସ ରଖିବା ଦରକାର ସେତିକି ସାହସ ରଖିବା ଦରକାର। ସେମାନେ ତ ବ୍ରହ୍ମାଙ୍କୁ ମନେ ପକାଉଛନ୍ତି, ଭାବୁଛନ୍ତି ବ୍ରହ୍ମରେ ଲୀନ ହୋଇଯିବୁ, କିନ୍ତୁ ବ୍ରହ୍ମ ତ ରହିବାର ସ୍ଥାନ ଅଟେ। ସନ୍ନ୍ୟାସୀମାନେ ତପସ୍ୟାରେ ବସିଯାଆନ୍ତି, ଭାବନ୍ତି ବାସ୍ ଆମେ ବ୍ରହ୍ମରେ ଯାଇ ଲୀନ ହୋଇଯିବୁ, କିନ୍ତୁ କେହି ତ ଫେରି ଯାଇପାରିବେ ନାହିଁ। ତାହାଦ୍ୱାରା ଜଣେ ବି କେହି ଯାଇପାରିବେ ନାହିଁ। ପୁନର୍ଜନ୍ମ ତ ଏଠାରେ ନେବାକୁ ହିଁ ହେବ। ବାବା ଆସି ସତ୍ୟ କଥା ଶୁଣାଉଛନ୍ତି, ସତ୍ୟ ଖଣ୍ଡର ସ୍ଥାପନା ସଚ୍ଚା ବାବା ହିଁ କରୁଛନ୍ତି, ରାବଣ ଆସି ପୁଣି ମିଥ୍ୟା ଖଣ୍ଡ କରିଦେଉଛି। ଏବେ ଏହା ହେଲା ସଙ୍ଗମ ଯୁଗ, ଏଥିରେ ତୁମେ ଉତ୍ତମରୁ ଉତ୍ତମ ହେଉଛ, ସେଥିପାଇଁ ଏହାକୁ ପୁରୁଷୋତ୍ତମ ଯୁଗ କୁହାଯାଉଛି। ତୁମେ କଉଡ଼ିରୁ ହୀରା ତୁଲ୍ୟ ହେଉଛ, ଏହା ହେଲା ବେହଦ୍ର କଥା। ଉତ୍ତମରୁ ଉତ୍ତମ ମନୁଷ୍ୟ ହେଲେ ଦେବତାମାନେ, ତେବେ ବର୍ତ୍ତମାନ ତୁମେ ପୁରୁଷୋତ୍ତମ ସଙ୍ଗମ ଯୁଗରେ ବସିଛ, ତୁମକୁ ପୁରୁଷୋତ୍ତମ କଲାବାଲା ଉଚ୍ଚରୁ ଉଚ୍ଚ ବାବା ଅଟନ୍ତି, ଉଚ୍ଚରୁ ଉଚ୍ଚ ସ୍ୱର୍ଗରେ ସ୍ୱର୍ଗର ସମ୍ପତ୍ତି ତୁମକୁ ଦେଉଛନ୍ତି, ପୁଣି ତୁମେମାନେ ଏସବୁ କଥା କାହିଁକି ଭୁଲି ଯାଉଛ? ବାବା କହୁଛନ୍ତି ତୁମେ ମନେ ପକାଅ, ପିଲାମାନେ କହୁଛନ୍ତି ବାବା କୃପା କରନ୍ତୁ ତେବେ ଆମେ ଭୁଲିବୁ ନାହିଁ। ଏହା କିପରି ହୋଇପାରିବ? ବାବାଙ୍କ ନିର୍ଦ୍ଦେଶ ଅନୁସାରେ ଚାଲିବାକୁ ହେବ ନା? ବାବା କହୁଛନ୍ତି ମତେ ମନେ ପକାଅ ତେବେ ତୁମେ ପତିତରୁ ପାବନ ହୋଇଯିବ, ମୋର ମତ ଅନୁସାରେ ଚାଲ ନା, ବାକି ଆଶୀର୍ବାଦ କଣ କରିବି। ଆଚ୍ଛା ମିଠା ମିଠା ଶିକି ଲଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାତାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନ ମାନଙ୍କର ଆତ୍ମିକ ପିତାଙ୍କୁ ସୁପ୍ରଭାତ। ନମସ୍ତେ 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 ବାବା। ଶୁକ୍ରିୟା ଶୁକ୍ରିୟା। ଧାରଣା ପାଇଁ ମୁଖ୍ୟ ସାରାଂଶ। ଧାରଣା ନମ୍ବର ଏକ, ବାବାଙ୍କର ପ୍ରତ୍ୟେକ ନିର୍ଦ୍ଦେଶ ଅନୁସାରେ କାଲି ନିଜକୁ କଉଡ଼ିରୁ ହୀରା ତୁଲ୍ୟ କରିବାକୁ ହେବ। ଏକମାତ୍ର ବାବାଙ୍କର ସ୍ମୃତିରେ ରହି ନିଜର ଆତ୍ମାରୂପୀ ବସ୍ତ୍ରକୁ ସ୍ୱଚ୍ଛ କରିବାକୁ ହେବ। ଧାରଣା ନମ୍ବର ଦୁଇ, ବର୍ତ୍ତମାନ ନିଜର ନୂଆ ଘରକୁ ଯିବାକୁ ହେବ, ସେଥିପାଇଁ ଏହି ପୁରୁଣା ଘର ପ୍ରତି ବୈରାଗ୍ୟ ରଖିବାକୁ ହେବ। ନିଶା ରହୁ ଯେ ଏହି ପୁରୁଣା କବରସ୍ଥାନରେ ହିଁ ଆମେ ପରିସ୍ଥାନ ତିଆରି କରିବୁ। ବରଦାନ, ଦୟାର ଦୃଷ୍ଟି ଦ୍ୱାରା ଘୃଣା ଦୃଷ୍ଟିକୁ ସମାପ୍ତ କରୁଥିବା ଜ୍ଞାନବାନ ଆତ୍ମା ହୁଅ। ବିସ୍ତାର, ଯେଉଁ ପିଲାମାନେ ପରସ୍ପର ସଂସ୍କାରକୁ ଜାଣି ନିଜର ସଂସ୍କାରକୁ ପରିବର୍ତ୍ତନ କରିବାର ଲଗନରେ ମଗନ ରହିଥାନ୍ତି, କେବେ ବି ଏଭଳି ଭାବନ୍ତି ନାହିଁ ଯେ ଇଏ ତ ଏହିଭଳି ହିଁ ଅଟେ। ସେମାନଙ୍କୁ ହିଁ କୁହାଯିବ ଜ୍ଞାନବାନ ଆତ୍ମା। ସେମାନେ କେବଳ ନିଜକୁ ହିଁ ଦେଖିଥାନ୍ତି ଏବଂ ନିର୍ବିଘ୍ନରେ ରହିଥାନ୍ତି। ସେମାନଙ୍କର ସଂସ୍କାର ବାବାଙ୍କ ଭଳି ଦୟାଶୀଳ ହୋଇଥାଏ। ତେବେ ଦୟାର ଦୃଷ୍ଟି ଘୃଣା ଦୃଷ୍ଟିକୁ ସମାପ୍ତ କରିଦେଇଥାଏ। ଏହିଭଳି ଦୟାଳୁ ପିଲାମାନେ ପରସ୍ପର ସହିତ କେବେ ହେଲେ ଲଢ଼େଇ ଝଗଡ଼ା କରନ୍ତି ନାହିଁ। ସେମାନେ ସୁପୁତ୍ର ସନ୍ତାନ ହେବାର ପ୍ରମାଣ ଦେଇଥାନ୍ତି। ଲଗାନ, ସଦା ସର୍ବଦା ପରମାତ୍ମା ଚିନ୍ତନ କରିବା ବାଲା ପିଲାମାନେ ହିଁ ଚିନ୍ତାମୁକ୍ତ ସମ୍ରାଟ ଅଟନ୍ତି। ସେମାନଙ୍କୁ କୌଣସି ପ୍ରକାରର ଚିନ୍ତା ଆସିନଥାଏ। ଅବ୍ୟକ୍ତ ଇଶାରା, ଏକତା ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ। ଆଜିର ଇଶାରା, ସ୍ୱ ଉନ୍ନତି ଏବଂ ସେବାର ଉନ୍ନତି ଦୁଇଟି ଯାକରେ ଜଣେ ଯଦି କିଛି କହିଲା ତେବେ ଆଉ ଜଣେ ସେଥିରେ ହିଁ ଭରିଲା। ଏହିଭଳି ସର୍ବଦା ଏକତା ଏବଂ ଦୃଢ଼ତାର ସହିତ ଆଗକୁ ବଢ଼ିଚାଲ, ଯେପରି ଦାଦୀମାନଙ୍କର ଏକତା ଏବଂ ଦୃଢ଼ତାର ସଂଗଠନ ପକ୍କା ଅଟେ, ସେହିପରି ତୁମ ଭଳି ରତ୍ନମାନଙ୍କର ସଂଗଠନ ମଧ୍ୟ ପକ୍କା ରହୁ। ତାହା ହେଲେ ତୁମର ସଂଗଠନର ଶକ୍ତି ଯାହା ଚାହିଁବ ତାହା କରିପାରିବ। ତେବେ ସଂଗଠନ ଶକ୍ତିର ପ୍ରତୀକର ସ୍ମାରକୀ ପାଞ୍ଚ ପାଣ୍ଡବ ଅଟନ୍ତି। ଓମ୍ ଶାନ୍ତି।